ओम शांति। 13/3/2026 आजिर साकार महावाक्य। मिठे बच्चे, तुम मानंकु श्रीमत आधार रे पंचतत्व सहित सारा दुनिया को पावन करिवार सेवा करिवाकु हेबो। समस्तंकु सुख और शांति रो रास्ता बताइबाकु पड़िबो। प्रश्न, तुमे संतान माने निजर देह को मध्य भूलिवार पुरुषार्थ करुछ, सेथिपाई तुमको केउ जिनिसर आवश्यकता नाही? उत्तर, चित्रर। जेबे कि एही चित्र अर्थात देह को ही भूलिबाकु हेबो, तेबे सही स्थूल चित्र गुड़िक कौन दरकार? निज को आत्मा मने करी विदेही बाबा एवं शांति धाम को मने पकाओ। एही चित्र गुड़िक तो छोट पिलांक पाई अर्थात नुआ माननक पाई ही रखा जाई। तुमको तो निजे जोगजुक्त स्थिति रे रही समस्तंकु जोगजुक्त कराइबाकु पड़िबो। सेथिपाई कर्म धंदा आदि करी मध्य सुतो प्रधान हेबा पाई बाबांक स्मृति रे रहिबार अभ्यास कर। गीत, तकदीर जगाकर आई। ओम शांति। मीठा मीठा संतान माने एही कथा सुनिले एवं तुरंत खुशी रे लोम मूल टांकुरी उठिथिबो। पिला माने जानिछंती एठाको आसीछंती निजर सौभाग्य स्वर्गीय भाग्य नेबा पाई। एपरी आउ केउठी हेले भी कहिबे नाही। तुमे जानिछ जे आमे बाबांक ठारु स्वर्गर संपत्ति नेउछु अर्थात स्वर्ग गढ़िबा पाई पुरुषार्थ करुछु। केवल स्वर्गवासी हेबा पाई नुहे किंतु स्वर्गरे उच्च पद पाइबा पाई पुरुषार्थ करुछु। स्वर्गर साक्षात्कार कराउथिबा बाबा आमकु पाठ पढ़ाउछंती। एही निशा मध्य पिलामानंकर चढ़िबा उचित। भक्ति एबे शेष हेबाकु जाउछि। कुहा जाए भगवान भक्त मानंकर उद्धार करिबाकु आसी थांती, काहिकि ना रावणर जंजीर रे बांधी हुई रही छंती। अनेक मनुष्यंकर अनेक मत रहिछि। तुमे तो सबु जानी सारिछ। सृष्टिर चक्र एहा अनादि पूर्व प्रस्तुत खेल अटे। एकथा मध्य भारतवासी माने बुझुछंती जे वास्तवरे आमे प्राचीन नुआ दुनियार अधिवासी थिलु, एबे पुरुणा दुनियार अधिवासी होइछु। बाबा स्वर्ग नुआ दुनिया स्थापना करिथांते, रावण यहाकु पुणी नरक करि देइछि। बाप दादांक मत आधाररे तुमे एबे निज पई नुआ दुनिया गढ़ुछ, नुआ दुनिया पई पाठ पढ़ुछ। किए पढ़ाउछन्ते? ज्ञानर सागर पतित पावन जहांकर समस्ते महिमा करुछंती। जणंक व्यतीत आउ कहार महिमा गायन करा जाउ नाही, से ही पतित पावन अटंती। आमे समस्ते पतित अटु। पवित्र दुनियार कथा कहारी मने नाही। एबे तुमे जानुछ जे वास्तवरे 5000 वर्ष पूर्वरु पवित्र दुनिया थिला। एही भारत ही थिला, बाकी सबु धर्मर आत्मा माने शांति धामरे थिले। आमे भारतवासी माने सुख धामरे थिलु। मनुष्य शांति चाहुचंती किंतु एठारे तो केही शांत होई रही पारिवे नाही। एहा शांति धाम नुहे। शांति धाम हेला निराकारी दुनिया जेउठारु आमे आसीछु। बाकी सत्य जुगरे हेउछि सुख धाम, ताकु शांति धाम बोली कुहा जीव नाही। सेठारे तुमे पवित्रता सुख शांति रे रहुछ, कौनसी हंगामा हुए नाही। घरे पिला माने झगड़ा आदि कले तांकु शांति रे रहिबा पाई कुहा जाए। तेणु बाबा कहुचंती तुमे आत्मा माने सही शांति देशरे थिलो, एबे झगड़ा हेउथिबा देशरे आसी बसीछ। एही कथा तुम बुद्धि रे अछि। तुमे बाबांक द्वारा पुनर्बार उच्चरु उच्च पद पाइबा पाई पुरुषार्थ करुछ। ଏହି ସ୍କୁଲ କିଛି କମ୍ ନୁହେଁ, ଏହା ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ ଅଟେ। ସାରା ଦୁନିଆରେ ଏହା ସବୁଠାରୁ ବଡ଼ ବିଶ୍ୱବିଦ୍ୟାଳୟ। ଏଠାରେ ସମସ୍ତେ ବାବାଙ୍କଠାରୁ ଶାନ୍ତି ଓ ସୁଖର ସମ୍ପତ୍ତି ପ୍ରାପ୍ତ କରୁଛନ୍ତି। ଏକମାତ୍ର ବାବାଙ୍କ ବ୍ୟତୀତ କାହାର ହେଲେ ମହିମା ନାହିଁ, ବ୍ରହ୍ମାଙ୍କର ମଧ୍ୟ ମହିମା ନାହିଁ। ବାବା ହିଁ ବର୍ତ୍ତମାନ ଆସି ସମ୍ପତ୍ତି ଦେଉଛନ୍ତି, ଏହାପରେ ତ ସୁଖ ହିଁ ସୁଖ ରହିବ। ଏକମାତ୍ର ବାବା ହିଁ ସୁଖ ଶାନ୍ତି ଦେଉଛନ୍ତି, ତାଙ୍କର ହିଁ ମହିମା ରହିଛି। ସତ୍ୟଯୁଗ ତ୍ରେତାରେ କାହାର ମହିମା ହୁଏ ନାହିଁ, ସେଠାରେ ତ ରାଜଧାନୀ ଚାଲୁଛି। ତୁମେ ସମ୍ପତ୍ତି ନେଇ ନେଉଛ, ବାକି ସବୁ ଶାନ୍ତିଧାମରେ ରହିଥାନ୍ତି, ମହିମା କାହାର ହେଲେ ନାହିଁ। ଯଦିଓ ଯୀଶୁଖ୍ରୀଷ୍ଟ ଧର୍ମ ସ୍ଥାପନ କରୁଛନ୍ତି, ସେ ଏହା ତ କରିବେ ନିଶ୍ଚୟ, ଧର୍ମ ସ୍ଥାପନ କରିଥାନ୍ତି, ତଥାପି ବି ତଳକୁ ତଳକୁ ଖସି ଚାଲିଥାନ୍ତି। ତେବେ ମହିମା କ'ଣ ହେଲା? ମହିମା କେବଳ ଜଣଙ୍କର ରହିଛି, ଯାହାଙ୍କୁ ପତିତ ପାବନ ମୁକ୍ତିଦାତା କହି ଡାକୁଛନ୍ତି। ଏପରି ନୁହେଁ ଯେ ସେମାନଙ୍କୁ ଖ୍ରୀଷ୍ଟ, ବୁଦ୍ଧ ଆଦି ମନେ ପଡ଼ୁଥିବେ, ସେ ଗଡ଼ ଫାଦର ବୋଲି କହି କେବଳ ଜଣକୁ ହିଁ ମନେ ପକାଉଛନ୍ତି। ସତ୍ୟଯୁଗରେ ତ କାହାର ମହିମା ହୁଏ ନାହିଁ, ପଛରେ ଏହି ଧର୍ମ ଆରମ୍ଭ ହେଉଛି, ତେଣୁ ବାବାଙ୍କର ମହିମା ଗାନ କରୁଛନ୍ତି ଏବଂ ଭକ୍ତି ଆରମ୍ଭ ହେଉଛି। ଦେଖ ଡ୍ରାମା କିପରି ତିଆରି କରାଯାଇଛି, ପୁଣି କିପରି ଚକ୍ର ଘୁରୁଛି। ଯେଉଁମାନେ ବାବାଙ୍କର ସନ୍ତାନ ହୋଇଛନ୍ତି ସେହିମାନେ ହିଁ ଜାଣିଛନ୍ତି, ବାବା ହେଉଛନ୍ତି ରଚୟିତା, ସ୍ୱର୍ଗରୂପୀ ନୂଆ ସୃଷ୍ଟି ରଚନା କରୁଛନ୍ତି। କିନ୍ତୁ ସମସ୍ତେ ତ ସ୍ୱର୍ଗକୁ ଆସିପାରିବେ ନାହିଁ, ଡ୍ରାମାର ରହସ୍ୟକୁ ମଧ୍ୟ ବୁଝିବାକୁ ହେବ। ବାବାଙ୍କଠାରୁ ସୁଖର ସମ୍ପତ୍ତି ମିଳୁଛି, ବର୍ତ୍ତମାନ ସମସ୍ତେ ଦୁଃଖୀ ଅଟନ୍ତି, ସମସ୍ତଙ୍କୁ ଘରକୁ ଯିବାକୁ ହେବ, ପୁଣି ସୁଖଧାମକୁ ଆସିବେ। ତୁମ ସନ୍ତାନମାନଙ୍କୁ ପାଠ ମିଳିଛି, ଯେଉଁ ବାବାଙ୍କର ଏତେ ମହିମା ରହିଛି ସେ ଏବେ ଆସି ସମ୍ମୁଖରେ ବସିଛନ୍ତି ଓ ପିଲାମାନଙ୍କୁ ବୁଝାଉଛନ୍ତି। ସମସ୍ତେ ସନ୍ତାନ ଅଟନ୍ତି ନା, ବାବା ତ ସଦା ସୁଖୀ ଅଟନ୍ତି। ବାସ୍ତବରେ ବାବାଙ୍କ ନିମନ୍ତେ ଏପରି କୁହାଯାଇପାରିବ ନାହିଁ, ଯଦି ସେ ସୁଖୀ ହେବେ ତେବେ ଦୁଃଖୀ ମଧ୍ୟ ହେବାକୁ ପଡ଼ିବ। ବାବା ତ ଏ ସବୁଥିରୁ ନିଆରା ଅଟନ୍ତି। ବର୍ତ୍ତମାନ ବାବାଙ୍କ ପରି ତୁମର ମଧ୍ୟ ମହିମା ରହିଛି, ପୁଣି ଭବିଷ୍ୟତରେ ତୁମର ମହିମା ଅଲଗା ହେବ। ବାବାଙ୍କ ପରି ତୁମେ ମଧ୍ୟ ଜ୍ଞାନର ସାଗର ଅଟ, ତୁମ ବୁଦ୍ଧିରେ ସୃଷ୍ଟିଚକ୍ରର ଜ୍ଞାନ ରହିଛି। ଜାଣିଛ ଯେ ବାବା ସୁଖର ସାଗର ଅଟନ୍ତି, ତାଙ୍କଠାରୁ ଅସରନ୍ତି ସୁଖ ମିଳିଥାଏ। ବର୍ତ୍ତମାନ ତୁମେ ବାବାଙ୍କଠାରୁ ସମ୍ପତ୍ତି ନେଉଛ, ବାବା ପିଲାମାନଙ୍କୁ ଏବେ ଶ୍ରେଷ୍ଠ କର୍ମ ଶିଖାଉଛନ୍ତି। ଏହି ଲକ୍ଷ୍ମୀ ନାରାୟଣ ପୂର୍ବ ଜନ୍ମରେ ନିଶ୍ଚୟ ଭଲ କର୍ମ କରିଥିଲେ, ଯାହାଫଳରେ ଏହି ପଦ ପ୍ରାପ୍ତ କରିଛନ୍ତି। ଦୁନିଆରେ କେହି ବୁଝୁନାହାନ୍ତି ଯେ ଇଏ କିପରି ରାଜ୍ୟ ପ୍ରାପ୍ତ କରିଲେ। ବାବା କହୁଛନ୍ତି ତୁମେମାନେ ବର୍ତ୍ତମାନ ଏହିପରି ଦେବୀ ଦେବତା ହେଉଛ, ତୁମ ବୁଦ୍ଧିରେ ଆସୁଛି ଯେ ଆମେ ଏହିପରି ଥିଲୁ ପୁଣି ଏହିପରି ହେଉଛୁ। ବାବା କର୍ମ ଅକର୍ମ ବିକର୍ମର ଗତି ବୁଝାଉଛନ୍ତି, ଯାହାଦ୍ୱାରା ଆମେ ଏହିପରି ହେଉଛୁ, ଶ୍ରୀମତ ଦେଉଛନ୍ତି। ତେଣୁ ଶ୍ରୀମତକୁ ଜାଣିବା ଦରକାର ନା? ଶ୍ରୀମତ ଦ୍ୱାରା ସାରା ଦୁନିଆ ତତ୍ତ୍ୱ ଆଦିକୁ ସ୍ୱତଃପ୍ରଧାନ କରାଉଛନ୍ତି। ସତ୍ୟଯୁଗରେ ସମସ୍ତେ ଶ୍ରେଷ୍ଠ ଥିଲେ, ସେଠାରେ କିଛି ହଙ୍ଗାମା ଅଥବା ତୋଫାନ ଆଦି ହେବ ନାହିଁ, ନା ଅଧିକ ଥଣ୍ଡା ହେବ, ନା ଅଧିକ ଗରମ ହେବ, ସର୍ବଦା ବସନ୍ତ ଋତୁ ରହିବ। ସେଠାରେ ତୁମେ କେତେ ସୁଖୀ ହୋଇ ରହିଥାଅ। ମନୁଷ୍ୟମାନେ ଗାୟନ ମଧ୍ୟ କରୁଛନ୍ତି ଯେ ଭଗବାନ ବହିସ୍ଥ ଅଥବା ହେଭେନ୍ ସ୍ଥାପନ କରୁଛନ୍ତି, ତେଣୁ ସେଥିରେ ଉଚ୍ଚପଦ ପାଇବାର ପୁରୁଷାର୍ଥ କରିବା ଉଚିତ। ସର୍ବଦା ଗାୟନ କରାଯାଏ, ଯେ ମାତା ପିତାଙ୍କୁ ଅନୁକରଣ କର, ବାବାଙ୍କୁ ମନେ ପକାଇବା ଦ୍ୱାରା ବିକର୍ମ ବିନାଶ ହେବ, ଆଉ ତାଙ୍କ ସହିତ ଆମେ ଆତ୍ମାମାନେ ପୁଣି ଏକାଠି ହୋଇଯିବୁ। ଶ୍ରୀମତରେ ଚାଲି ପ୍ରତ୍ୟେକଙ୍କୁ ରାସ୍ତା ବତାଇବାକୁ ହେବ। ବେହଦ୍ର ବାବା ସ୍ୱର୍ଗର ରଚୟିତା ଅଟନ୍ତି। ଏବେ ତ ଏହି ଦୁନିଆ ନର୍କ ହୋଇଯାଇଛି, ନିଶ୍ଚୟ ବାବା ନର୍କରେ ଆସି ସ୍ୱର୍ଗର ସମ୍ପତ୍ତି ଦେଇଥିବେ। ଏବେ 84 ଜନ୍ମ ପୁରା ହେଉଛି, ପୁଣି ଆମକୁ ପ୍ରଥମ ଜନ୍ମ ସ୍ୱର୍ଗରେ ନେବାକୁ ହେବ। ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି, ଏହିପରି ହେବାକୁ ପଡ଼ିବ। ଆମେ ହିଁ ଲକ୍ଷ୍ମୀ ନାରାୟଣ ହେଉଛୁ, ବାସ୍ତବରେ ଏହି ଚିତ୍ରଗୁଡ଼ିକର ଆବଶ୍ୟକତା ନାହିଁ। ଯେଉଁମାନେ କମଜୋର ଅଟନ୍ତି, ଘଡ଼ି ଘଡ଼ି ଭୁଲି ଯାଉଛନ୍ତି, ସେଇମାନଙ୍କ ପାଇଁ ଚିତ୍ର ରଖାଯାଇଛି। କେହି କେହି ଶ୍ରୀକୃଷ୍ଣଙ୍କର ଚିତ୍ର ରଖୁଛନ୍ତି, ଶ୍ରୀକୃଷ୍ଣଙ୍କୁ ନ ଦେଖିଲେ ମନେ ପକାଇ ପାରିବେ ନାହିଁ। ସମସ୍ତଙ୍କ ବୁଦ୍ଧିରେ ଚିତ୍ର ତ ରହୁଛି ନା, ତୁମକୁ କୌଣସି ବି ଚିତ୍ର ଲଗାଇବାର ଆବଶ୍ୟକତା ନାହିଁ। ତୁମେ ନିଜକୁ ଆତ୍ମା ମନେ କରୁଛ, ତୁମକୁ ନିଜର ଚିତ୍ରକୁ ମଧ୍ୟ ଭୁଲିବାକୁ ହେବ, ଦେହ ସହିତ ସବୁ ସମ୍ବନ୍ଧକୁ ଭୁଲିବାକୁ ହେବ। ବାବା କହୁଛନ୍ତି ତୁମେ ଏକମାତ୍ର ପ୍ରେମିକଙ୍କର ପ୍ରେମିକା ଅଟ। ମାସୁକ ବାବା କହୁଛନ୍ତି ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ, ଏପରି ଅବସ୍ଥା ହେଉ ଯାହାକି ଶରୀର ଛାଡ଼ିବା ସମୟରେ ମଧ୍ୟ ସ୍ମୃତିରେ ଆସିବ ଯେ ଏହି ପୁରୁଣା ଶରୀରକୁ ଛାଡ଼ି ଏବେ ବାବାଙ୍କ ପାଖକୁ ଯାଉଛି। 84 ଜନ୍ମ ପୁରା ହେଲା, ଏବେ ଯିବାକୁ ହେବ। ବାବା ଆଦେଶ ଦେଉଛନ୍ତି ଯେ ମୋତେ ମନେ ପକାଅ, ବାସ୍ କେବଳ ବାବା ଏବଂ ଶାନ୍ତିଧାମ ଘରକୁ ମନେ ପକାଅ। ବୁଦ୍ଧିରେ ରହୁଛି ଯେ ମୁଁ ଆତ୍ମା ବିନା ଶରୀରରେ ଥିଲି, ଏଠାରେ ଅଭିନୟ କରିବା ପାଇଁ ଶରୀର ଧାରଣ କରିଛି, ଅଭିନୟ କରି କରି ପତିତ ହୋଇଯାଇଛି। ଏହି ଶରୀର ତ ହେଉଛି ପୁରୁଣା ଜୋତା, ବର୍ତ୍ତମାନ ଆତ୍ମା ପବିତ୍ର ହେଉଛି, ଏଠାରେ ତ ପବିତ୍ର ଶରୀର ମିଳିପାରିବ ନାହିଁ। ଏବେ ଆମେ ଆତ୍ମା ଘରକୁ ଯିବୁ, ପ୍ରଥମେ ରାଜକୁମାର ରାଜକୁମାରୀ ହେବୁ, ପୁଣି ସ୍ୱୟଂବର ପରେ ଲକ୍ଷ୍ମୀ ନାରାୟଣ ହେବୁ। ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ ରାଧାକୃଷ୍ଣ କିଏ, ଉଭୟ ଅଲଗା ଅଲଗା ରାଜଧାନୀର ଥିଲେ, ପୁଣି ତାଙ୍କର ସ୍ୱୟଂବର ହେଲା। ତୁମେ ସନ୍ତାନମାନେ ଧ୍ୟାନରେ ସ୍ୱୟଂବର ଦେଖିଛ, ଆରମ୍ଭରୁ ବହୁତ ସାକ୍ଷାତକାର ହେଉଥିଲା, କାହିଁକି ନା ପାକିସ୍ତାନରେ ତୁମକୁ ଖୁସିରେ ରଖିବା ପାଇଁ ଏହିସବୁ ପାଠ ଚାଲୁଥିଲା। ଶେଷ ସମୟରେ ତ ଗଣ୍ଡଗୋଳ ହେବାର ଅଛି, ଭୂମିକମ୍ପ ଆଦି ବହୁତ ହେବ, ତୁମମାନଙ୍କୁ ସାକ୍ଷାତକାର ହେବ, ପ୍ରତ୍ୟେକ ଜାଣିଯିବେ ଯେ ଆମେ କେଉଁ ପଦ ପାଇବୁ। ପୁଣି ଯେଉଁମାନେ କମ୍ ପଢ଼ିଥିବେ ସେମାନେ ବହୁତ ପଶ୍ଚାତାପ କରିବେ। ଯେତେବେଳେ ବାବା କହିବେ ତୁମେ ନା ନିଜେ ପଢ଼ିଲ, ନା ଅନ୍ୟମାନଙ୍କୁ ପଢ଼ାଇଲ, ନା ଯୋଗଯୁକ୍ତ ସ୍ଥିତିରେ ରହିଲ, ତେବେ ଯୋଗଯୁକ୍ତ ସ୍ଥିତି ଦ୍ୱାରା ସ୍ୱତଃପ୍ରଧାନ ବନିପାରିବେ। ପତିତ ପାବନ ତ ବାବା ହିଁ ଅଟନ୍ତି। ସେ କହୁଛନ୍ତି ମୋତେ ମନେ ପକାଇଲେ ତୁମର ଖାତ ବାହାରିଯିବ, ତେଣୁ ଯୋଗର ଯାତ୍ରାରେ ରହିବାର ପୁରୁଷାର୍ଥ କରିବାକୁ ହେବ। କର୍ମଧନ୍ଦା ଆଦି ଭଲେ କର, କର୍ମ ତ କରିବାକୁ ହିଁ ହେବ ନା, କିନ୍ତୁ ବୁଦ୍ଧିର ଯୋଗ ବାବାଙ୍କ ନିକଟରେ ରହୁ, ଏହିଠାରେ ତୁମ ପ୍ରଧାନରୁ ସ୍ୱତଃପ୍ରଧାନ ହେବାକୁ ପଡ଼ିବ। ଘର ସଂସାରରେ ରହି ମୋତେ ମନେ ପକାଅ, ତେବେ ତୁମେ ନୂଆ ଦୁନିଆର ମାଲିକ ହୋଇଯିବ। ବାବା ଆଉ କୌଣସି କଷ୍ଟ ଦେଉନାହାନ୍ତି, ତୁମକୁ ବହୁତ ସହଜ ଉପାୟରେ ବତାଉଛନ୍ତି। ସୁଖଧାମର ମାଲିକ ହେବା ପାଇଁ କେବଳ ମୋତେ ମନେ ପକାଅ। ଏବେ ତୁମେ ମନେ ପକାଅ ବାବା ମଧ୍ୟ ତାରକା ଅଟନ୍ତି। ମନୁଷ୍ୟ ତ ଭାବୁଛନ୍ତି ସେ ସର୍ବଶକ୍ତିବାନ, ବହୁତ ତେଜବାନ ଅଟନ୍ତି। କହୁଛନ୍ତି ମୁଁ ମନୁଷ୍ୟ ସୃଷ୍ଟିର ଚୈତନ୍ୟ ବୀଜ ରୂପ ଅଟେ। ବୀଜ ରୂପ ହୋଇଥିବା କାରଣରୁ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଛି। ତୁମେ ତ ବୀଜ ନୁହେଁ, ମୁଁ ବୀଜ ଅଟେ, ସେଥିପାଇଁ ମୋତେ ଜ୍ଞାନର ସାଗର କହୁଛନ୍ତି। ସେ ମନୁଷ୍ୟ ସୃଷ୍ଟିର ଚୈତନ୍ୟ ବୀଜ ହୋଇଥିବାରୁ ତାଙ୍କୁ ନିଶ୍ଚୟ ଜଣାଥିବ ଯେ ଏହି ସୃଷ୍ଟିଚକ୍ର କିପରି ଘୁରୁଛି। ଋଷି ମୁନି କେହି ରଚୟିତା ଓ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିନାହାନ୍ତି। ପିଲାମାନେ ଯଦି ଜାଣିଥାନ୍ତେ ତେବେ ତାଙ୍କ ପାଖକୁ ଯିବାକୁ ଡେରି ଲାଗିନଥାନ୍ତା, କିନ୍ତୁ ବାବାଙ୍କ ପାଖକୁ ଯିବାର ରାସ୍ତା କେହି ହେଲେ ବି ଜାଣିନାହାନ୍ତି। ପାବନ ଦୁନିଆକୁ ପତିତ ଆତ୍ମା ଯାଇପାରିବେ ନାହିଁ, ସେଥିପାଇଁ ବାବା କହୁଛନ୍ତି କାମ ବିକାର ରୂପୀ ମହାଶତ୍ରୁ ଉପରେ ବିଜୟ ପ୍ରାପ୍ତ କର, ଏହା ହିଁ ତୁମକୁ ଆଦି ମଧ୍ୟ ଅନ୍ତକୁ ଦୁଃଖ ଦେବ। ବାବା ତୁମ ସନ୍ତାନମାନଙ୍କୁ କେତେ ଭଲ ଭାବରେ ବୁଝାଉଛନ୍ତି, କୌଣସି କଷ୍ଟ ଦେଉନାହାନ୍ତି। ବାବା ଏବଂ ସମ୍ପତ୍ତିକୁ ମନେ ପକାଇବାକୁ ହେବ। ବାବାଙ୍କର ସ୍ମୃତି ଅର୍ଥାତ୍ ଯୋଗ ଦ୍ୱାରା ପାପ ଭସ୍ମ ହେବ। ଗୋଟିଏ ସେକେଣ୍ଡରେ ହିଁ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି। ଭଲେ ପିଲାମାନେ ସ୍ୱର୍ଗକୁ ଆସିବେ, କିନ୍ତୁ ସ୍ୱର୍ଗରେ ଉଚ୍ଚପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ। ସ୍ୱର୍ଗକୁ ତ ଯିବାକୁ ହିଁ ହେବ। ଅଳ୍ପ ଶୁଣିଲେ ମଧ୍ୟ ବୁଝିଯିବେ ଯେ ବାବା ଆସିଛନ୍ତି। ଏବେ ମଧ୍ୟ କହୁଛନ୍ତି ଯେ ଏହା ସେହି ମହାଭାରତ ଲଢ଼େଇ ଅଟେ। ନିଶ୍ଚୟ ବାବା ମଧ୍ୟ ଥିବେ ଯିଏକି ପିଲାମାନଙ୍କୁ ରାଜଯୋଗ ଶିଖାଉଛନ୍ତି। ତୁମେ ସମସ୍ତଙ୍କୁ ଜାଗ୍ରତ କରୁଛ, ଯିଏ ବହୁତଙ୍କୁ ଜାଗ୍ରତ କରାଇବେ ସେ ଶ୍ରେଷ୍ଠ ପଦ ପାଇବେ। ତେଣୁ ପୁରୁଷାର୍ଥ କରିବାକୁ ହେବ। ସମସ୍ତେ ଏକାପରି ପୁରୁଷାର୍ଥ କରିପାରିବେ ନାହିଁ। ଏହି ସ୍କୁଲ ବହୁତ ଉଚ୍ଚ ଅଟେ। ଏହା ହେଉଛି ବିଶ୍ୱର ୟୁନିଭର୍ସିଟି। ସାରା ବିଶ୍ୱକୁ ସୁଖଧାମ ଓ ଶାନ୍ତିଧାମ କରିବାକୁ ହେବ। ଏପରି ଶିକ୍ଷକ କଣ କେଉଁଠାରେ ଅଛନ୍ତି କି? ସାରା ଦୁନିଆକୁ ୟୁନିଭର୍ସ ବୋଲି କୁହାଯାଏ। ବାବା ହିଁ ସାରା ୟୁନିଭର୍ସର ଅର୍ଥାତ୍ ସାରା ଦୁନିଆର ମନୁଷ୍ୟ ମାତ୍ରକୁ ସ୍ୱତଃପ୍ରଧାନ କରାଉଛନ୍ତି, ଅର୍ଥାତ୍ ସ୍ୱର୍ଗ ସ୍ଥାପନ କରୁଛନ୍ତି। ଭକ୍ତି ମାର୍ଗରେ ଯେଉଁ ସବୁ ପର୍ବପର୍ବାଣି ପାଳନ କରୁଛନ୍ତି ସେ ସବୁ ଏହି ସଙ୍ଗମ ଯୁଗର ଅଟେ। ସତ୍ୟଯୁଗ ତ୍ରେତାରେ ଯୁଗରେ କୌଣସି ପର୍ବପର୍ବାଣି ହୁଏ ନାହିଁ, ସେଠାରେ ପ୍ରାରବ୍ଧ ଭୋଗ କରନ୍ତି। ସବୁ ପର୍ବପର୍ବାଣି ଏହିଠାରେ ପାଳନ କରାଯାଏ ଆଉ କରୁଛନ୍ତି। ହୋଲି ଓ ଧୁରିଆ ଏହା ଜ୍ଞାନର କଥା। ଯାହା ଅତୀତ ହୋଇଯାଇଛି ତାର ପର୍ବ ପାଳନ କରିଆସିଛୁ, ସେ ସବୁ ବର୍ତ୍ତମାନ ସମୟର ଅଟେ। ହୋଲି ମଧ୍ୟ ବର୍ତ୍ତମାନ ସମୟର ଅଟେ। ଏହି 100 ବର୍ଷ ମଧ୍ୟରେ ସବୁ କାମ ହୋଇଯାଇଛି, ସୃଷ୍ଟି ମଧ୍ୟ ନୂଆ ହୋଇଯାଇଛି। ତୁମେ ଜାଣିଛ ଯେ ଆମେ ଅନେକ ଥର ସୁଖର ସମ୍ପତ୍ତି ନେଇଛୁ, ପୁଣି ହରାଇବୁ। ଖୁସି ଲାଗୁଛି ଯେ ଆମେ ପୁନର୍ବାର ବାବାଙ୍କ ଠାରୁ ସମ୍ପତ୍ତି ନେଉଛୁ। ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାକୁ ହେବ। ଡ୍ରାମା ଅନୁସାରେ ସ୍ୱର୍ଗର ସ୍ଥାପନା ନିଶ୍ଚୟ ହେବ। ଯେପରି ଦିନ ପରେ ରାତି, ରାତି ପରେ ଦିନ ହୋଇଥାଏ, ସେହିପରି କଳିଯୁଗ ପରେ ନିଶ୍ଚୟ ସତ୍ୟଯୁଗ ହେବ। ମଧୁର ସନ୍ତାନମାନଙ୍କୁ ବୁଦ୍ଧିରେ ସୁଖର ନାଗଡ଼ା ବଜିବା ଉଚିତ। ଏବେ ସମୟ ପୂରା ହୋଇଯାଇଛି, ଆମେ ଶାନ୍ତିଧାମ ଯାଉଛୁ। ଏହା ଆମର ଅନ୍ତିମ ଜନ୍ମ ଅଟେ। କର୍ମ ଭୋଗ ମଧ୍ୟ ଖୁସିରେ ହାଲୁକା ହୋଇଯାଇଛି। କିଛି ଭୋଗିବା ଦ୍ୱାରା, କିଛି ଯୋଗ ବଳ ଦ୍ୱାରା ହିସାବ କିତାବ ଚୁକ୍ତ କର। ବାବା ପିଲାମାନଙ୍କୁ ଧୈର୍ଯ୍ୟ ଦେଉଛନ୍ତି, କହୁଛନ୍ତି ତୁମର ସଦା ସୁଖର ଦିନ ଆସୁଛି, କର୍ମ ଧନ୍ଦା ଆଦି ମଧ୍ୟ କରିବାକୁ ହେବ। ଶରୀର ନିର୍ବାହ ଅର୍ଥେ ପଇସା ତ ଦରକାର ନା। ବାବା ବୁଝାଉଛନ୍ତି ଯେ ବ୍ୟବସାୟ କରୁଥିବା ଲୋକେ ଧର୍ମ ଅର୍ଥେ ପଇସା ଦାନ କରିଥାନ୍ତି, ଭାବନ୍ତି ଅଧିକ ଧନ ଏକତ୍ର ହେଲେ ବହୁତ ଦାନ କରିବୁ। ଏଠାରେ ମଧ୍ୟ ବାବା ବୁଝାଉଛନ୍ତି ଯେ କେହି ଯଦି 2 ପଇସା ଦେଲେ ତାଙ୍କୁ ପ୍ରତି ଦାନରେ 21 ଜନ୍ମ ପାଇଁ ବହୁତ ମିଳିଯାଇଥାଏ। ଆଗରୁ ତୁମେ କରୁଥିବା ଦାନ ପୁଣ୍ୟର ପ୍ରତିଦାନ ପରଜନ୍ମରେ ମିଳୁଥିଲା, ଏବେ ତ ଏକୋଇଶ ଜନ୍ମ ପାଇଁ ଫଳ ମିଳୁଛି। ଆଗରୁ ସାଧୁ ସନ୍ତ ଆଦିଙ୍କୁ ଦେଉଥିଲେ, ଏବେ ତ ତୁମେ ଜାଣିଛ ଏସବୁ ବିନାଶ ହୋଇଯିବ। ଏବେ ମୁଁ ସମ୍ମୁଖରେ ଆସିଛି, ତେଣୁ ଏହି କାର୍ଯ୍ୟରେ ଲଗାଅ, ତେବେ ତୁମକୁ ଏକୋଇଶ ଜନ୍ମ ପାଇଁ ସୁଖ ସମ୍ପତ୍ତି ମିଳିଯିବ। ଆଗରୁ ତୁମେ ପରୋକ୍ଷରେ ଦେଉଥିଲ, ଏବେ ପ୍ରତ୍ୟକ୍ଷରେ ଦେଉଛ, ବାକି ତ ତୁମର ସବୁକିଛି ବିନାଶ ହୋଇଯିବ। ବାବା କହି ଚାଲିଛନ୍ତି, ପଇସା ଥିଲେ ସେଣ୍ଟର ଖୋଲି ଚାଲ, ବୋର୍ଡରେ ଏହି ଅକ୍ଷର ଲେଖିଦିଅ, ସତ୍ୟ ଗୀତା ପାଠଶାଳା। ଭଗବାନ ବାଜ, ମୋତେ ଏବଂ ମୋର ସମ୍ପତ୍ତିକୁ ମନେ ପକାଅ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ହମ୍ ସଭି ବଚ୍ଚୋ କା ଭି ବାପ ଅର୍ ଦାଦା କୋ ୟାଦ ପ୍ୟାର ଗୁଡ୍ ମର୍ଣ୍ଣିଂ ଓ ନମସ୍ତେ ନମସ୍ତେ ନମସ୍ତେ। ଫେ ଧାରଣା କେଲେ ମୁଖ୍ୟ ସାର, ବାବାଙ୍କ ଭଳି ମହିମା ଯୋଗ୍ୟ ହେବା ପାଇଁ ନିଜର ପିତାଙ୍କୁ ଅନୁକରଣ କରିବାକୁ ହେବ। ଦୁଇ ନମ୍ବର, ଏହା ଆମର ଅନ୍ତିମ ଜନ୍ମ, ଏବେ ଆମକୁ ତ ଘରକୁ ଯିବାକୁ ହେବ, ସେଥିପାଇଁ ମନ ଭିତରେ ସର୍ବଦା ଖୁସିର ନାଗଡ଼ା ବାଜିବା ଦରକାର। ସେଥିପାଇଁ କର୍ମଭୋଗକୁ କର୍ମଯୋଗ ଦ୍ୱାରା ଅର୍ଥାତ୍ ବାବାଙ୍କ ସ୍ମୃତିରେ ରହି ଖୁସି ଖୁସିରେ ଚୁକ୍ତ କରିବାକୁ ହେବ। ବରଦାନ, ବାଳକ ହିସାବରେ ମାଲିକ ପଣିଆର ସ୍ମୃତି ଦ୍ୱାରା ସର୍ବସମ୍ପତ୍ତିର ଅଧିକାରୀ ତଥା ପ୍ରାପ୍ତି ସମ୍ପନ୍ନ ଆତ୍ମା ଭବ। ବିସ୍ତାର, ମୁଁ ବାବାଙ୍କର ସର୍ବସମ୍ପତ୍ତିର ବାଳକ ହିସାବରେ ମାଲିକ ଅଟେ। ନେଚୁରାଲ ଅର୍ଥାତ୍ ସହଜ ଯୋଗୀ ଏବଂ ସହଜ ସ୍ୱରାଜ୍ୟ ଅଧିକାରୀ ଅଟେ। ଏହି ସ୍ମୃତି ଦ୍ୱାରା ସର୍ବପ୍ରାପ୍ତି ସମ୍ପନ୍ନ ହୁଏ। ଏହି ଗୀତ ସଦାସର୍ବଦା ଗାଅ, ଗାଉଥାଅ ଯେ ଯାହା ପାଇବାର ଥିଲା ତାହା ପାଇଗଲି, ହରାଇଲି ପାଇଲି, ପୁଣି ହରାଇଦେଲି ପୁଣି ପାଇଲି, ଏହିଭଳି ଖେଳ କର ନାହିଁ। ମୁଁ ପାଉଛି ମୁଁ ପାଉଛି, ଏହା ମଧ୍ୟ ଅଧିକାରୀ ଆତ୍ମାର ଭାଷା ନୁହେଁ। ଯେଉଁମାନେ ସମ୍ପନ୍ନ ପିତାଙ୍କର ବାଳକ ବା ସାଗରର ସନ୍ତାନ, ସେମାନେ ଚାକିରିଆଙ୍କ ଭଳି ମେହନତ କରିପାରିବେ ନାହିଁ। ସ୍ଲୋଗାନ, ଯୋଗ ବଳ ଦ୍ୱାରା କର୍ମଭୋଗ ଉପରେ ବିଜୟ ପ୍ରାପ୍ତ କରିବା ହିଁ ଶ୍ରେଷ୍ଠ ପୁରୁଷାର୍ଥ ଅଟେ। ଅବ୍ୟକ୍ତ ଇସାରା, ନିଶ୍ଚୟର ମୂଳ ଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ସର୍ବପ୍ରଥମେ ନିଜ ଉପରେ ପୁରା ବିଶ୍ୱାସ ରଖିବା ଦରକାର, ତାପରେ ବାପ ଦାଦା ଏବଂ ସର୍ବପରିବାର ପରିବାରର ଆଶା ପ୍ରତି ବିଶ୍ୱସ୍ତ ହେବାକୁ ପଡ଼ିବ। ଯେତେବେଳେ ବିଶ୍ୱସ୍ତ ହୋଇ ନିଶ୍ଚୟ ବୁଦ୍ଧି ହୋଇ କୌଣସି ବି କର୍ତ୍ତବ୍ୟ କରିବ, ସେଥିରେ ବିଶ୍ୱସ୍ତ ହେବା ଦ୍ୱାରା ସଫଳତା ମଧ୍ୟ ନିଶ୍ଚିତ ପ୍ରାପ୍ତ କରିଦେବ। ତେବେ ଫେଥଫୁଲ ହେବା ଦ୍ୱାରା ପ୍ରତ୍ୟେକ କର୍ତ୍ତବ୍ୟ, ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ବାଣୀ ପାୱାରଫୁଲ ଅର୍ଥାତ୍ ଶକ୍ତିଶାଳୀ ହୋଇଯିବ। ଓମ୍ ଶାନ୍ତି।